ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ସମ୍ବଲପୁର ଆଉ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସାଙ୍ଗେ ଡାଲୁଆ ଧାନଘିନା ବାବଦେ ଆଲୋଚନା କରିଛନ୍। ବୈଠକଟି ମଣ୍ଡି ଭିତ୍ତିଭୂମି ଟୋକନ ବଣ୍ଟନ ଆଉ ମିଲରମାନଙ୍କର ଧାନ ଉଠାବାର ବାବଦେ ବିସ୍ତୃତ ଆଲୋଚନା କରାଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟର ସବୁ ଅଞ୍ଚଳର ଚାଷୀମାନଙ୍କନୁ ଧାନ ଘିନ୍ବାର ଲାଗି ସରକାର ପ୍ରକ୍ରିୟା ଜାରି ରଖିଛନ୍। ଚାଷୀମାନଙ୍କର ଯେନ୍ତା କେନ୍ସି ପ୍ରକାରର ଅସୁବିଧା ନାହିଁ ହେବା ଆଉ ମିଲରମାନେ ଠିକ୍ ସମୟରେ ଧାନ ଉଠାବେ ସେଥିଲାଗି କଡ଼ା ନଜର ରଖାଯାଇଛି। ବୈଠକଟି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମ୍ବଲପୁର, ବରଗଡ଼, ଅତାବିରା ଆଉ ବିଜେପୁର ବିଧାୟକ, ମୁଖ୍ୟ ଶାସନ ସଚିବ ଆଉ ଅଲଗା ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଜି ବାହାରିବା। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ପୁସ୍ତିକା ଉନ୍ମୋଚନ କରିବେ। ଉପରବେଳା 3:00 results.orissa.gov.in ଆଉ results.digilocker.gov.in ଲଗ୍ଇନ୍ କରିକି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଲ ଜାଣିପାରିବେ। ଏ ବଛର ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ବିଷୟଥି ପରୀକ୍ଷା ଦେଇଛନ୍। ରାଜ୍ୟ ସହରୀ ଯା ଆସ ବ୍ୟବସ୍ଥା, ଇ ମୋବିଲିଟି ଆଉ ସଡ଼କ ସୁରକ୍ଷା ପଦକ୍ଷେପର ସମୀକ୍ଷା ଲାଗି ଗଲାକାଲି କ୍ରୁଟ୍ର ଉଚ୍ଚସ୍ତରୀୟ ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକର ସୂଚନା ଅନୁସାରେ 2 ଖେପେ ବଲାଙ୍ଗୀର, ଯାଜପୁର, ରାୟଗଡ଼ା, କୋରାପୁଟ, ଭଦ୍ରକନ ଇ ସେବାର ବିସ୍ତାର କରାଯିବା। ପିଏମ୍ ଇ ବସ୍ ସେବା ଯୋଜନା ଅଧୀନତି ଡିପୋ ଆଉ ବୈଦ୍ୟୁତିକ ଭିତ୍ତିଭୂମି କାମ ଜଲ୍ଦି ଶେଷ କରବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବସ୍ମାନଙ୍କେ ଭିନ୍ ଭିନ୍ ସୁରକ୍ଷା ବ୍ୟବସ୍ଥା ଲଗାଯିବାରକେ ବିଲ୍ ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍। ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ଅଧୀନତି 30 ଧାରିଜ ନାଗରିକ ସେବାଥି 94% ଆବେଦନ ଧାରିଜ ସମୟ ଭିତରେ ସେ ସମାଧାନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି ଏହି ତଥ୍ୟ ପ୍ରକାଶ ପାଇଛି। April 1, 2024 April 27, 2026 ଭିତରେ ଡିଜିଟାଲ ପ୍ଲାଟଫର୍ମ ଜରିଏ 6,59,000 ଅଧିକା ଆବେଦନ ମିଳିଥିଲା। ସେଥିଭିତରୁ 6,07,000 ଆବେଦନ ସମୟ ଭିତରେ ସମାଧାନ ହୋଇଛି। ସେବା ଦେବାର୍ଥୀ ଡେରି ହେଲେ ଜିରୋ ଟଲରେନ୍ସ ନୀତି ଅପନାବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ସମନ୍ୱିତ ଜରୁରୀକାଳୀନ ଆଉ ଟ୍ରମା କେୟାର ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍ଗ ଏମ୍ସ ଦିଲ୍ଲୀର ସହଯୋଗ ମାଗିଛନ୍। ଜାତୀୟ ସ୍ୱାସ୍ଥ୍ୟ ପ୍ରାଥମିକତା ପ୍ରକଳ୍ପ ଏନ୍ଏଚ୍ଆର୍ପି ଅଧୀନତି ଓଡ଼ିଶାର ଗୋଟିଏ ଜିଲ୍ଲାକେ ସାମିଲ କରବାରକେ ସେ ଅନୁରୋଧ କରିଛନ୍। ସଡ଼କ ଦୁର୍ଘଟଣା, ହୃଦଘାତ ଆଉ ସାପଚବା ବାଗି ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଏହି ମଡେଲ ଜରୁରୀ ଆଏ ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଶୀତଳଷଷ୍ଠୀ ଯୁଗ୍ମ ସମନ୍ୱୟ ସମିତି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ନିମନ୍ତ୍ରଣ ପତ୍ର ଦେଇଛନ୍। ଶୀତଳଷଷ୍ଠୀ ଯାତ୍ରାଥି ଯୋଗ ଦେଇକରି ଦେବଦମ୍ପତିଙ୍କର ଆଶୀର୍ବାଦ ନେବାରକେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏ ବଛର ଯାତ୍ରାକେ ଅତ୍କା ଆକର୍ଷଣୀୟ ଆଉ ଶୃଙ୍ଖଳିତ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ସମିତି ତରଫ କୁହାଯାଇଛି। ତାଲଚେରନ ଥିବା ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଆଉ ହସ୍ପିଟାଲକେ ଖୁବ୍ ଜଲ୍ଦି କାର୍ଯ୍ୟକ୍ଷମ କରିବା ଲାଗି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ କମିଶନର ଆଉ ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି କଲେଜର ଭିତ୍ତିଭୂମି, ଏକାଡେମିକ ପ୍ରସ୍ତୁତି, ଚିକିତ୍ସା ଉପକରଣ, କର୍ମଚାରୀ ନିଯୁକ୍ତି, ହଷ୍ଟେଲ, ଖେଲପଡ଼ିଆ ବାଗି ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଇ ମେଡିକାଲ କଲେଜ ତାଲଚେର ଆଉ ଆଖରପାଖର ଇଲାକାନ ସ୍ୱାସ୍ଥ୍ୟ ସେବାକେ ଆହୁରି ବରକସ କରବା ବୋଲି ଆଶ କରାଯାଏ। ମଧ୍ୟପ୍ରାଚ୍ୟନ ଦେଖାଦେଇଥିବା ତେଲ ସଙ୍କଟର ମୁକାବିଲା ଲାଗି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ଡିଜେଲ ଆଉ ପେଟ୍ରୋଲର ସ୍ଥିତି ବାବଦେ ସମୀକ୍ଷା କରାଯାଇଥିଲା। ପମ୍ପ ମାଲିକମାନେ ତେଲ ସଙ୍କଟ ନାହିଁଥିବା ଓ ଭରପୁର ମାତ୍ରାରେ ମହଜୁଦ ଥିବାର ବାବଦେ ଗ୍ରାହକମାନଙ୍କୁ ବୁଝାବାରକେ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀ ଆଉ ଅବୈଧ କାରବାର ନଜରକେ ଆଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଚେତାବନୀ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଙ୍ଗେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ବାବଦେ ଆଲୋଚନା କରାଯାଇଛି। ନୂଆପଡ଼ା ଜିଲ୍ଲାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ନେଇକରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳମାନଙ୍କ ସାଙ୍ଗେ ବୈଠକ ହୋଇଯାଇଛି। ଫି ବୁଥ୍ ଲାଗି ବିଏଲ୍ଏ ନିଯୁକ୍ତ କରିକି 3 ଭିତରେ ତାଲିକା ଦେବାରକେ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଗରମ ଆଉ ଗୁଳୁଗୁଳି ପାଗ ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁଟେ ଜାଗାନ ତାପମାତ୍ରା 40 ଉପରେ ରହୁଥିବାର ସୂଚନା ମିଳିଛି। ଗଲାକାଲି ଝାରସୁଗୁଡ଼ାନ ସବୁନୁ ଜହତାତି 44.8°C ରେକର୍ଡ କରାଯାଇଛି। ଏବେ 5 ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ତାପମାତ୍ରା 2-3 ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।